ଭୁବନେଶ୍ୱର ବେହେରାଙ୍କର କ୍ଷୁଦ୍ର ଗଳ୍ପ ଗଙ୍ଗଦତ୍ତର ପ୍ରତ୍ୟାବର୍ତ୍ତନ। ଆଶ୍ଚର୍ଯ୍ୟଭରା ଡବ ଡବ ଆଖିରେ ବଡ଼ ପାଟିଟିକୁ ମେଲା କରି ଅନାଇଥିଲା ଗଙ୍ଗଦତ୍ତ ତାର ଇନୁଆ ସଂସାରକୁ। ନାନା ଧରଣର ଜୀବଜନ୍ତୁ, ରଙ୍ଗବେରଙ୍ଗର ଚଢ଼େଇ, କିସମ କିସମର ପ୍ରଜାପତି, ମାଳେ ବଗ ତା ପାଖ ଦେଇ ଉଡ଼ିଗଲାବେଳେ ଏକ ଅଜଣା ଭୟରେ ସେ ଡେଇଁ ଯାଇଥିଲା ଗୋଟେ ସାରୁ ଗଛ ମୂଳକୁ। ବଗମାନେ ଡେଣା ଝାଡ଼ି ଝାଡ଼ି ଦୂରାନ୍ତକୁ ଉଡ଼ିଗଲେ। ଭୟରହିତ ମନ ନେଇ ଗଙ୍ଗଦତ୍ତ ପୁଣି ଥରେ ମଜିଗଲା ତାର ଅସରନ୍ତି ଅନୁଶୋଚନାରେ। କୂଅ କୂଅ ଫେରିବନି ବୋଲି ଭଦ୍ର ଗୋଧି ହାତରେ ପ୍ରିୟଦର୍ଶନ ପାଖକୁ ସନ୍ଦେଶ ପଠାଇ ଦେଲା ପରେ ସେ ଏଥର କ'ଣ କରିବ ଅନେକ ସମୟ ଯାଏ କିଛି ଭାବିପାରିନଥିଲା। ବନ୍ଧୁବାନ୍ଧବ, ଜ୍ଞାନ୍ତି କୁଟୁମ୍ବ କେହି ନାହାନ୍ତି, କୁଆଡ଼େ ଅବା ସେ ଯିବ? ଏକୋଇର ବଳା ଯମୁନା ଦତ୍ତକୁ ଯେଉଁଦିନ ପ୍ରିୟଦର୍ଶନ ଖାଇଗଲା, କାନ୍ଦି କାନ୍ଦି ଆଖି ଫୁଲାଇ ଦେଇଥିଲା ତା ସ୍ତ୍ରୀ ବେଙ୍ଗୁଲି ରାଣୀ। ଶେଷରେ ପରାମର୍ଶ ଦେଇଥିଲା ଯେ ଗଙ୍ଗଦତ୍ତକୁ ଏବେ କୌଣସି ମତେ କୂଅରୁ ଖସିଯିବାକୁ ହେବ, କିଛି ଗୋଟେ ବାହାନା କରି। ବାହାନାଟି ମଧ୍ୟ ଦର୍ଶାଇଥିଲା ସେ ଉପରକୁ ଯାଇ ଅନ୍ୟ ବେଙ୍ଗମାନଙ୍କୁ କୂଅ ଭିତରକୁ ଡାକି ଆଣିବେ। ଏକଥା ଶୁଣିଲେ ସାପ ହୁଏତ ଖୁସିରେ ରାଜି ହୋଇଯିବ। ଗଙ୍ଗଦତ୍ତ କିନ୍ତୁ ସେ ପ୍ରସ୍ତାବ ପ୍ରଥମେ ଗ୍ରହଣ କରିନଥିଲା। ବେଙ୍ଗୁଲି ରାଣୀଙ୍କୁ ଅସହାୟ ଅବସ୍ଥାରେ କୂଅ ଭିତରେ ଛାଡ଼ିଦେଇ ପ୍ରାଣ ଭୟରେ ପଳାଇଯିବ ଗଙ୍ଗଦତ୍ତ? ବେଙ୍ଗୁଲି ରାଣୀର କିନ୍ତୁ ସେ ଏକା ଜିତ, ତା ପାଇଁ ଗଙ୍ଗଦତ୍ତର ଚିନ୍ତା କରିବା ଅନୁଚିତ। ମୋ କଥା ଚିନ୍ତା କରନି, ମୁଁ କେଉଁ ଫାଟ ସନ୍ଧିରେ ଏମିତି ଗଳିଯିବି ଯେ ପ୍ରିୟଦର୍ଶନ ଯେତେ ଦରାଣ୍ଡିଲେ ବି ମୋତେ ଖୋଜି ପାଇପାରିବନି, କହିଥିଲା ସିଏ। ତା ଯୁକ୍ତିରେ ଜୋର ମଧ୍ୟ ଥିଲା। ପ୍ରଜାଗଣଙ୍କ ଧ୍ୱଂସ ପରେ କୂଅରେ ବେଙ୍ଗରାଜ୍ୟ ବୋଲି ଅବଶେଷ ଆଉ କିଛି ନଥିଲେ ମଧ୍ୟ ଗଙ୍ଗଦତ୍ତର ଥିଲା ରାଜୋଚିତ ଏକ ପୃଥୁଳ ଶରୀର। ସେ ଶରୀର ନେଇ ସେ ବା କେଉଁଠି ଲୁଚନ୍ତା? ତମେ ମୋତେ ପ୍ରତ୍ୟହ ଗୋଟିଏ ଲେଖାଏଁ ବେଙ୍ଗ ଖାଇବାକୁ ଦେବ ବୋଲି ପ୍ରତିଶ୍ରୁତି ଦେଇ କୂଅ ଭିତରକୁ ଡାକି ଆଣିଥିଲି, ଏବେ ଖାଇବାର ବେଳ ଗଡ଼ିଗଲାଣି, କ'ଣ ଖାଇବାକୁ ଦେଉଛ? ପଚାରି ଦେଲା ପରେ କାହାକୁ ଦେଉଛ ବୋଲି ପଚାରି ଆବେ କାହାକୁ ଦେଉଛୁ କହି ପ୍ରିୟଦର୍ଶନ ଯଦି ତମର ତୁଟିକୁ ଧରିନିଏ? ବେଙ୍ଗୁଲି ରାଣୀ ଯୁକ୍ତିରେ ଥିଲା ଅନେକ ଜୋର। ବେଙ୍ଗୁଲି ରାଣୀ ସତରେ କେଡ଼େ ଛୋଟ, ଛୋଟ ଛୋଟ ଆଖି ତୁଳନାରେ ତାର ପାଟି ଟିକିଏ ବଡ଼ ଦେଖାଯାଏ ସିନା, ପେଟ ଯେମିତି ଚେପ୍ଟା ଅଣ୍ଟା ବି ସେମିତି ସରୁ। ଯମୁନା ଦତ୍ତର ମୃତ୍ୟୁ ପରେ ସେ ଏବେ ଆହୁରି ପତଳା ହୋଇଯାଇଛି, ହୁଏତ ପ୍ରିୟଦର୍ଶନ ଦେଖି ନ ପାରିଲା ଭଳି କେଉଁ ଫାଟ ସନ୍ଧିରେ ସେ ଲୁଚିଯିବ। ଗଙ୍ଗଦତ୍ତ ଶେଷରେ ବାହାନା କରି କ୍ରୁର ଅହି ପାଖରୁ ଖସି ଆସିଥିଲା। ଗଙ୍ଗଦତ୍ତ ଫେରିବନି କି କୌଣସି ବେଙ୍ଗ କୂଅକୁ ଆସିବେନି ଜାଣିଲା ପରେ ବୁଭୁକ୍ଷିତ ଦୁଷ୍ଟ ପ୍ରିୟଦର୍ଶନ ଯଦି କୂଅ ଚାରିଆଡ଼େ ବେଙ୍ଗ ଦରାଣ୍ଡିବାକୁ ଯାଇ ତା ସ୍ତ୍ରୀକୁ ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ଗଙ୍ଗଦତ୍ତ ସେହି ସାରୁଗଛ ମୂଳରେ ହିଁ ଧୂଳେଇ ପଡ଼ିଥିଲା। ଯେତେବେଳେ ତାର ନିଦ ଭାଙ୍ଗିଲା, ସେ ଦେଖିଲା ସୂର୍ଯ୍ୟଦେବ ଏବେ ବି ଆକାଶରେ ପଇଁତରା ମାରୁଛନ୍ତି, ନିଜ ଗୃହ ସଂସାର କଥା ଭୁଲିଯାଇ ପ୍ରଥମ କରି ଏକ ନୂତନ ଜଗତକୁ ଆଶ୍ଚର୍ଯ୍ୟଭରା ଆଖିରେ ଅନାଇଲା ଗଙ୍ଗଦତ୍ତ। ସୂର୍ଯ୍ୟଦେବଙ୍କୁ ଆଗରୁ ଯେ ସେ ଦେଖିନି ତା ନୁହେଁ, କୂଅ ଉପରର ଛତା ପରି ଛାତରେ ସୂର୍ଯ୍ୟ କିଛି ସମୟ ଦେଖାଦେଇ ଭିତରକୁ ଉଙ୍କି ମାରନ୍ତି, ସେହି ଛତା ଯେ ବହିର୍ଭୂତ ଥିଲା। ପ୍ରିୟଦର୍ଶନକୁ ଡାକି ନେଲାବେଳେ ସେ ଥିଲା କ୍ରୋଧରେ ଅନ୍ଧ, ଆକାଶକୁ ଦେଖି ମଧ୍ୟ ଦେଖିନଥିଲା। ଦିନର ଶେଷରେ ସୂର୍ଯ୍ୟ ଗୋଟିଏ ପାଚିଲା ଡିମ୍ବିରି ପରି ଡଉଲୁ ଡାଉଲୁ ହୋଇ ଦିଗନ୍ତରେ ଡୁବିଗଲେ। ଆକାଶ ରଙ୍ଗ ବଦଳାଇବାକୁ ଲାଗିଲା। ଆକାଶର ଏ ରଙ୍ଗ ବଦଳା ସ୍ୱଭାବ ମଧ୍ୟ ଆଗରୁ ସେ କୂଅ ଭିତରେ ଥିଲାବେଳେ ଦେଖିଥିଲା, ଏବଂ ଥରେ ବେଙ୍ଗୁଲି ରାଣୀ ସାଙ୍ଗରେ ଖୁସି ଗପ କଲାବେଳେ ମହି କେମିତି କ୍ଷଣ କ୍ଷଣକେ ଆନ ହୁଏ ସେ କଥା ସେ ବୁଝାଇବାକୁ ଚେଷ୍ଟା କରିଥିଲା। କୁଆଡ଼େ ଗଲା ତାର ସେ ସୁଖର ସଂସାର? ଦୀର୍ଘଶ୍ୱାସ ଛାଡ଼ିଲା ଗଙ୍ଗଦତ୍ତ। ହଠାତ୍ ସେ ଦେଖିଲା ଆକାଶର ରଙ୍ଗୀନ ଘୋଡ଼ଣୀ ଉହାଡ଼ରୁ କୁନି ତାରାମାନେ ଗୋଟାକ ପରେ ଗୋଟାଏ ଉଙ୍କି ମାରି ସାରା ଆକାଶକୁ ଛାଇଦେଲେଣି। ମୁଗ୍ଧ ଚକିତ ନୟନରେ ସେମାନଙ୍କ ଆଡ଼କୁ ଅନାଇ ଉହୁଙ୍କି କେତୋଟି ତାରାକୁ ଗିଳି ପକାଇବାକୁ ଚାହିଁଥିଲା ସିଏ। କିଛି କାଳ ଡିଆଁ ଡିଆଁ କଲାପରେ ସେ ବୁଝିନେଲା ଯେ ଏ ଜୁଳିଜୁଳିଆ ପୋକଗୁଡ଼ିକ ଅତି ଉଚ୍ଚରେ, ଦିଗ୍ବଳୟରେ ଆକାଶ ଯେଉଁଠି ପୃଥିବୀ ସାଙ୍ଗରେ ମିଳାଇ ଯାଇଛି ସେଇଠି। ଏ ଭିତରୁ କେତେଟାକୁ ସହଜରେ ଧରି ନେଇପାରିବ ଭାବି ଦ୍ୱିଗୁଣିତ ଉତ୍ସାହରେ ଦିଗ୍ବଳୟ ଆଡ଼କୁ ଡେଇଁଗଲା ଗଙ୍ଗଦତ୍ତ। ତଡ଼ାଗ ତଟରେ ଗୋଟେ ବଡ଼ କାଠଗଣ୍ଡି, ଆଉ ସେ କାଠଗଣ୍ଡି ଉପରେ ବସିଛନ୍ତି କେତୋଟି ସମ ପୋଷାକ ଧରି ବଡ଼ ବେଙ୍ଗ। ତଡ଼ାଗ ଭିତରୁ ଛୋଟ ଛୋଟ ବେଙ୍ଗଙ୍କ ଧାଡ଼ି ଛୁଟିଛି ସେମାନଙ୍କ ପାଖକୁ। ତଡ଼ାଗ ମଝିରେ ଇତସ୍ତତ ମୁଣ୍ଡ ଟେକି ଠିଆ ହୋଇଛନ୍ତି କେତୋଟି ଥୁଣ୍ଟା ଗଛ। ସେ ଥୁଣ୍ଟା ଗଛମାନଙ୍କ ଉପରେ ବସିଥିଲେ ବିଭିନ୍ନ ପୋଷାକରେ ଆବୃତ କେତେ ବୃଦ୍ଧ ତଥା ସାନ ବଡ଼ ବେଙ୍ଗ। କ୍ରମାଗତ କେଇଁ କଟର କରୁଥିଲେ ସେମାନେ। ଗଙ୍ଗଦତ୍ତର ମନେ ହେଲା ସେ ବେଙ୍ଗଙ୍କ ସ୍ୱର୍ଗ ରାଜ୍ୟରେ ପହଞ୍ଚି ଯାଇଛି। ପୂର୍ବ ସୁକୃତ ସୌଭାଗ୍ୟ, ପୂର୍ବଜନ୍ମର ତପସ୍ୟା ଏବଂ ପ୍ରାରବ୍ଧ ହିଁ କଢ଼ାଇ ଆଣିଛି କୂଅରୁ ଏ ସ୍ୱର୍ଗ ରାଜ୍ୟକୁ। ଖୁସିରେ ଡିଆଁଟିଏ ମାରି ତଡ଼ାଗ ଭିତରକୁ ପଶିଯିବା ପାଇଁ ଉଦ୍ୟତ ହେଲାବେଳେ ଗୋଟିଏ ଗୁଳ୍ମ ତଳୁ ହଠାତ୍ ବାହାରି ଆସି ତା'ର ବାଟ ଓଗାଳିଥିଲେ ତିନିଟି ଧୂସର ବେଙ୍ଗ। ସେମାନେ ଦେଖାଯାଉଥିଲେ ହୃଷ୍ଟପୁଷ୍ଟ ଏବଂ ବଳିଷ୍ଠ। ଆପଣଙ୍କର ଭିସା ଏବଂ ପାସପୋର୍ଟ, ପଚାରିଥିଲା ଜଣେ। ପ୍ରଶ୍ନ କ'ଣ ବୁଝିନପାରି ପାଟି ମେଲା କରିଦେଲା ଗଙ୍ଗଦତ୍ତ। ଆପଣଙ୍କ ଢଙ୍ଗ ଢାଙ୍ଗରୁ ଜଣାପଡ଼ୁଛି ଆପଣ ଏ ତଡ଼ାଗ ରାଜ୍ୟର ବାସିନ୍ଦା ନୁହନ୍ତି, ଅନ୍ୟ କେଉଁ ରାଜ୍ୟରୁ ଆସିଛନ୍ତି, କହିଥିଲା ଜଣେ। ଏ ରାଜ୍ୟରେ ପଶିବାକୁ ହେଲେ ଆମ ସରକାରଙ୍କ ଅନୁମତି ପତ୍ର ଲୋଡ଼ା, ଏବଂ ସେ ପତ୍ର ବିନା ରାଜ୍ୟରେ ପଶିବାକୁ ଦୁଃସାହସ କରନ୍ତୁନି, ଚେତାବନୀ ଶୁଣାଇଦେଲା ତୃତୀୟ ଧୂସର ବେଙ୍ଗ। କିଛି ବୁଝିନପାରି ବିସ୍ଫାରିତ ନେତ୍ରରେ ଗୋଟାକ ପରେ ଗୋଟାଏ ଧୂସର ବେଙ୍ଗକୁ ଅନାଇଥିଲା ଗଙ୍ଗଦତ୍ତ, ଏବଂ ଅନୁମତି ପତ୍ର କ'ଣ କିଛି ବୁଝିପାରୁନି ବୋଲି ଗୁଣୁଗୁଣେଇଥିଲା। ଅନଭିଜ୍ଞ, ଆତ୍ମକୈନ୍ଦ୍ରିକ ଏବଂ ଗାଉଁଲି ବେଙ୍ଗଟିଏ, ଟିପ୍ପଣୀ କାଟିଥିଲେ ପ୍ରଥମ ଧୂସର ବେଙ୍ଗ। ରାଜନୈତିକ, ସାମ୍ବିଧାନିକ ଏବଂ ବହିର୍ଜଗତ ବ୍ୟାପାର ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଏକ କୂପମଣ୍ଡୁକ, ପରିହାସ କରିଥିଲା ଦ୍ୱିତୀୟ ବେଙ୍ଗ। ଚେହେରାରୁ କିନ୍ତୁ ମନେ ହେଉଛି ସମ୍ଭ୍ରାନ୍ତ ଏବଂ ଧନୀ, ଶିଳ୍ପପତି, ମିଲ୍ ମାଲିକ କିମ୍ବା ଜମିଦାର ଶ୍ରେଣୀୟ ହୋଇଥିବେ, ଧୀରେ ଧୀରେ ସୂଚାଇଥିଲା ତୃତୀୟ ବେଙ୍ଗ। ଅନୁମତି ପତ୍ର ନ ଦେଖାଇବା ପର୍ଯ୍ୟନ୍ତ ଶିମୁଳି ଗଛ ତଳେ ହିଁ ରହିବ, ଶେଷ ନିଷ୍ପତ୍ତି ଶୁଣାଇ ଦେଇ ଫେରିଗଲେ ଧୂସର ବେଙ୍ଗମାନେ, ଏବଂ ତଡ଼ାଗ ତଟରେ ଥିବା ବିଶାଳ ଶାଳମଳି ତରୁ ମୂଳକୁ ବିଷାଦିତ ମନରେ ଘୁଞ୍ଚି ଯାଇଥିଲା କିଂ କର୍ତ୍ତବ୍ୟ ବିମୂଢ଼ ଗଙ୍ଗଦତ୍ତ। ନାନା ଦିଗରୁ, ନାନା ଦେଶରୁ ଆସି ରୁଣ୍ଡ ହୋଇଥିବା ଚଢ଼େଇମାନେ ଉପଭୋଗ କରିବା ଅବସ୍ଥାରେ ଗଙ୍ଗଦତ୍ତ ନଥିଲା। ପୁଣି ଥରେ ଭାବନା ଜାଲରେ ଛନ୍ଦି ହୋଇଯାଇଥିଲା ସିଏ। ଭାବୁଥିଲା ଏ ଧୂସର ବେଙ୍ଗମାନଙ୍କ କଥା, ଗୋଟାଏ ଗୋଟାଏ ଧୂସର ବେଙ୍ଗକୁ ପାଟିରେ ଟେକି ଧରି କଚାଡ଼ି ଦେବାକୁ ତାର ଇଚ୍ଛା ହେଉଥିଲା, କିନ୍ତୁ ସେମାନେ ଥିଲେ ଏକାଧାରରେ ତିନି। ଠିକ୍ ଏମିତି ହୋଇଥିଲା ସେଦିନ, କୂଅ ଭିତରେ ହଠାତ୍ ତାକୁ ବାଟ ଉଗାଳିଥିଲେ ଏହିପରି ତିନୋଟି ବଳିଷ୍ଠ ବେଙ୍ଗ। ଗଙ୍ଗଦତ୍ତର ଦେହରକ୍ଷୀ ଡରରେ ଛାନିଆ ହୋଇ ପଳାଇଗଲା। ଏକୁଟିଆ ଗଙ୍ଗଦତ୍ତ ସେ ତିନି ଜଣଙ୍କୁ ପାରିଲାନି, ତାର ଖୁର୍ତ୍ତା ପୁଅ ଭାଇର ଗୁଣ୍ଡା ଥିଲେ ସେମାନେ। ଠିକ୍ ବେଳେ ଯମୁନା ଦତ୍ତ ପହଞ୍ଚିନଥିଲେ ସେମାନେ ହୁଏତ ଗଙ୍ଗଦତ୍ତକୁ ପ୍ରାଣରେ ମାରିଦେଇଥାନ୍ତେ। କୂଅର ଅର୍ଦ୍ଧେକ ଅଂଶ ଦାବି କରୁଥିଲା ସେ ଖୁର୍ତ୍ତା ପୁଅ, ଗୋଡ଼ର କନିଷ୍ଠ ଆଙ୍ଗୁଳି ପ୍ରମାଣେ ବି କୂଅର ଅଂଶ ଦେବନି, ଶୁଣାଇଦେଲା ଗଙ୍ଗଦତ୍ତ। ତାପରେ ସେ ଦଳ ଉପଦ୍ରବ ଆରମ୍ଭ କରିଦେଲେ, ନିଜେ ତ କୌଣସି ଭେଟି କିମ୍ବା ସଲାମି ଦେଲେନି, ବେଠି ବିଗାଡ଼ି କରିବାକୁ ମନା କରିଦେଲେ, ଅନ୍ୟମାନେ ଆଣୁଥିବା ରାଜାଙ୍କ ପ୍ରାପ୍ୟ ଉପଢୌକନମାନ ଛଡ଼ାଇ ନେଲେ, ଜୋର ଜାର ମୁଲକ୍ତାର ବୋଲି କୂଅ ମଝିରେ ଘୋଷଣା କଲେ, ଏବଂ ଅତ୍ୟାଚାରୀ ଖାମଖିଆଲି ରାଜାକୁ ହଟାଅ ବୋଲି ଧ୍ୱନିମାନ ଦେଲେ। ଅବସ୍ଥା ଅସମ୍ଭାଳ ହେବା ଦେଖି ଗଙ୍ଗଦତ୍ତ ପ୍ରିୟଦର୍ଶନ ସର୍ପ ସଙ୍ଗରେ ବନ୍ଧୁତା କରି ତାକୁ କୂଅ ଭିତରକୁ ଡାକି ଆଣିଥିଲା। ସେହି ବନ୍ଧୁ ଦିନେ ଯେ ତାର ଅଲିଅଳ ପୁଅ ଯମୁନା ଦତ୍ତକୁ ବି ଖାଇଦେବ, ଏକଥା ସେ କଳ୍ପନା କରନ୍ତା କିପରି। ଗଙ୍ଗଦତ୍ତ ଆଖିରୁ ଲୁହର ଧାର ଗଡ଼ିବାକୁ ଆରମ୍ଭ କଲା, ଏବଂ ସେହି ମୁହୂର୍ତ୍ତରେ ଦେଖାଦେଇଥିଲେ ଏକ ବାଟୋଇ କାଠ ବେଙ୍ଗ। ଶୋକାକୁଳ ଗଙ୍ଗଦତ୍ତକୁ ଶାଳମଳି ଗଛ ମୂଳରେ ଏଭଳି ଧକଉଥିବାର ଦେଖି ନାତିବୃଦ୍ଧି ବାଟୋଇ ପାଖକୁ ଆସି ଦୁଃଖର କାରଣ ପଚାରିବା ପରେ, ଏଇ କଥାକୁ ନା ପେଲିଦେଲୁ କଲିକତାକୁ ବୋଲି ଗୀତଟିଏ ଯୋଡ଼ିଦେଲେ, ଏବଂ ପରାମର୍ଶ ଦେଲେ ଯେ ସେ ତିନି ଜଣ ଧୂସର ବେଙ୍ଗକୁ ଦୁଇଟା ଲେଖାଏଁ କରାଣ୍ଡି, କାଠଗଣ୍ଡିର କୋରଡ଼ରେ ବାସ କରୁଥିବା ବିଭାଗୀୟ ମନ୍ତ୍ରୀଙ୍କୁ ଗୋଟିଏ ଶିଶୁ କଙ୍କି ଏବଂ ତିନି ଚାରୋଟି ରୋହି ଭାକୁର ଜାଆଁଳ ଭେଟିଦେଲେ କଥା ତୁଟିଯିବ। ଏସବୁ ସେ କେଉଁଠୁ ପାଇବ ତାର ମୀମାଂସା ମଧ୍ୟ କରିଦେଇଥିଲେ କାଠବେଙ୍ଗ ମହାଶୟ। କହିଲେ, ମୁଁ ତୁମକୁ ତଡ଼ାଗର ଗୋଟିଏ ନିରାପଦ କୋଣକୁ ନେଇଯିବି, ତମେ ରାତିରେ ସମସ୍ତେ ଶୋଇଗଲାବେଳେ ମନ ଇଚ୍ଛା କେରାଣ୍ଡି ଆଉ ରୋହି ଭାକୁର ଜାଆଁଳ ଧରି ତମ ପାଟି କୋଥଳିରେ ଭର୍ତ୍ତି କରିଦେବ। ପାହାନ୍ତିଆ ବେଳକୁ ମୁଁ ତୁମ ପାଖରେ ପହଞ୍ଚିଯିବି। ତମେ ତାପରେ ଶିଶୁ କଙ୍କି ଧରି କାଠଗଣ୍ଡି କୋରଡ଼ ପାଖରେ। ବାକି ଅଂଶ ସେ ଥିରିଥିରିକିରି କହିଲେ, ଏ ଗଛ ମୂଳେ ରାତି କଟାଇବା ନିରାପଦ ନୁହେଁ। ଭାଲୁ ଆଉ ଶିଆଳମାନେ ଏ ଗଛ ତଳମାନଙ୍କରେ କେମିତି ବେଙ୍ଗ ଖୋଜି ମାଟିରେ ଆମ୍ପୁଡ଼ନ୍ତି, ପେଚା ଆଉ ଡାହୁକମାନେ କେମିତି ଥରକୁ ଥର ଝାମ୍ପ ମାରନ୍ତି, ସେ ଦୃଶ୍ୟ ସେ ନିଜେ ଗଛ ଡାଳ ସନ୍ଧିରୁ ଲକ୍ଷ୍ୟ କରିଥିବା କଥା ଶୁଣାଇ ଦେଇ ଯେପରି ଭାବରେ ହସି ଆଗ ଗୋଡ଼ ଦୁଇଟି ଘଷିଲେ, ଗଙ୍ଗଦତ୍ତ ତାର ମର୍ମ ବୁଝି ଜଣାଇଲା ଯେ ସେ ତାଙ୍କୁ ମଧ୍ୟ ଦୁଇଟି ଭଲ କେରାଣ୍ଡି ଦେବ। ଯଥା ସମୟରେ କାଠବେଙ୍ଗ ଏବଂ ଗଙ୍ଗଦତ୍ତଙ୍କ ବନ୍ଧୁତା ଘନିଷ୍ଠ ବନ୍ଧୁତାରେ ପରିଣତ ହେଲା ଏବଂ କାଠବେଙ୍ଗ ଏ ବେଙ୍ଗ ରାଜ୍ୟର ଇତିବୃତ୍ତି ଶୁଣାଉଥିଲେ। ବିଶାଳ ହ୍ରଦରେ କେଉଁ ଅଜଣା କାଳରୁ ବସବାସ କରିଆସୁଥିବା ବେଙ୍ଗମାନଙ୍କର ବିଭିନ୍ନ ରଙ୍ଗ ଚାଲିଚଳନ ଢଙ୍ଗ ବିଭିନ୍ନ କେଙ୍କଟର ସ୍ୱର ଇତ୍ୟାଦି ଏ ରାଜ୍ୟର ବେଙ୍ଗମାନଙ୍କୁ ଗୃହ କଳହ ଗୋଷ୍ଠୀ ବିବାଦରେ ସର୍ବଦା ଲିପ୍ତ କରି ରଖିଥିଲା। ଫଳରେ ତଡ଼ାଗଟି ଗୋଟିଏ ହେଲେ ମଧ୍ୟ ତାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ କିସମର ବେଙ୍ଗମାନେ ରହିବାକୁ ଭଲ ପାଉଥିଲେ। ବେଳେବେଳେ ଗୋଟିଏ ଦଳ ଅନ୍ୟ ଦଳକୁ ବିନାଶ କରିବା ଆଶାରେ ବାହାରିଆ ବେଙ୍ଗଶତ୍ରୁମାନଙ୍କୁ ଆମନ୍ତ୍ରଣ କରି ଡାକି ଆଣୁଥିଲେ। ବେଙ୍ଗଙ୍କ ଏ ରାଜ୍ୟରେ କେବେ ମାନସରୋବରର ହଂସ ତ କେବେ ହଂସରାଳୀଙ୍କ ପରି ଏମାନେ ପାଣିରେ ବାସ କଲେନି କିମ୍ବା ପାଣି ପାଖରେ ଅଣ୍ଡା ଦେଲେନି। ତଡ଼ାଗ ରାଜ୍ୟର ବାସିନ୍ଦା ନ ହୋଇ ଗଛମାନଙ୍କ ଉପରେ ରହିଲେ ଏବଂ ବେଙ୍ଗମାନଙ୍କୁ ଖାଇବାକୁ ଲାଗିଲେ। ରାଜ୍ୟର ଦୁର୍ଦ୍ଦିନରେ ଦେଖାଦେଲେ ଏକ ହାଡ଼ୁଆ ଦୁର୍ବଳିଆ ବେଙ୍ଗ। ସେ ମାଛ କଇଁଛ ବେଙ୍ଗ କଙ୍କଡ଼ା ସମସ୍ତଙ୍କୁ ଏକଜୁଟ କଲେ ଆଉ କହିଲେ, ତମେ ମାଛ ସବୁ ବାହାରେ ପହଁରି ବୁଲୁଛ, ବେଙ୍ଗ ସବୁ ଥୁଣ୍ଟା ଗଛ ଉପରେ ଚଢ଼ି ନାଚୁଛ, ଫଳରେ ବଗମାନେ ତମକୁ ଦେଖିପାରୁଛନ୍ତି ଆଉ ସୁଯୋଗ ଉଣ୍ଡି ଗୋଟାଏ ଗୋଟାଏ ଉଠେଇ ନେଉଛନ୍ତି। ତମେ ସମସ୍ତେ ଯଦି ଅକାତ ପାଣିରେ ଏମିତି ଡୁବିକିରି ରହନ୍ତ ଯେ ସେମାନେ ତମର ସନ୍ଧାନ ବି ପାଆନ୍ତେନି, ସେମାନେ ତ ନ ଖାଇ ଭୋକ ଉପାସରେ ରହନ୍ତେ ଆଉ ଶେଷରେ ବାଧ୍ୟ ହୋଇ ଏ ତଡ଼ାଗ ରାଜ୍ୟ ଛାଡ଼ି ଯାଆନ୍ତେ। ବେଙ୍ଗମାନେ ସେ କଥା ଶୁଣିଲେ ଏବଂ ହାଳୁଆ ବେଙ୍ଗଙ୍କର କଥିତ ମତେ ଏକଜୁଟ ହୋଇ ପାଣି ଭିତରେ ଡୁବିଗଲେ। ଫଳରେ ବଗମାନେ ଯେତେବେଳେ ଦେଖିଲେ ଯେ କୂଳରେ ବସି ରହି ଆଉ ଲାଭ ନାହିଁ, ସେମାନେ ଯେଉଁଠୁ ଆସିଥିଲେ ସେଇଠିକି ଉଡ଼ିଗଲେ। କାଁ ଭାଁ ଖଣ୍ଡିଏ ଦିଖଣ୍ଡ ଅଞ୍ଚଳକୁ ଛାଡ଼ିଗଲେ, ତଡ଼ାଗ ରାଜ୍ୟ ଏକ ହେଲା। ସେହିଦିନଠାରୁ ଏ ବେଙ୍ଗମାନେ ତାଙ୍କ ରାଜ୍ୟ ଚଳାଇବା ପାଇଁ ନିଜ ଭିତରୁ ପ୍ରତିନିଧି ବାଛନ୍ତି ଆଉ ଯେଉଁ ଦଳରୁ ବେଶୀ ପ୍ରତିନିଧି ଆସନ୍ତି ସେ ଦଳ କାଠଗଣ୍ଡିରେ ବସି ଶାସନ କରେ। ଏଠାରେ କାଠବେଙ୍ଗଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା ପରି ମନେ ହେଲା। ସେ କହିଲେ, ଦେଖୁଛ ନା ଏ ଥୁଣ୍ଟା ଗଛମାନଙ୍କୁ, ସେଇଠି ବିରୋଧୀ ଦଳ ସବୁ ବସିଛନ୍ତି ଆଉ ଏ ସରକାର ଅପାରଗ ବୋଲି ରାତି ଦିନ କହୁଛନ୍ତି। ସେମାନେ କୁଆଡ଼େ କାଠଗଣ୍ଡିରେ ବସିଲେ ଅବସ୍ଥା ବଦଳିଯିବ। କାଠଗଣ୍ଡିବାଲା କହନ୍ତି, ତାଙ୍କ ଅମଳରେ ପଙ୍କ ଯେମିତି ବଢ଼ିଛି, ଦଳ ଶୈବାଳ ସେମିତି ବଢ଼ିଛି। ଥୁଣ୍ଟା ଗଛିଆମାନେ କହୁଛନ୍ତି, ଏମିତି କଲେ ଧୀରେ ଧୀରେ ତଡ଼ାଗ ପଙ୍କରେ ପୋତି ହୋଇଯିବ, ନୂଆ ନୂଆ ଅଂଶ ତଡ଼ାଗରୁ ବିଚ୍ଛିନ୍ନ ହୋଇଯିବ ଏବଂ ତଡ଼ାଗ ହେବ ଖଣ୍ଡ ଦୁଇ ଖଣ୍ଡ। ତାପରେ କାଠବେଙ୍ଗ ଯୋଡ଼ିଦେଲେ, ଏ ବିରୋଧୀ ଦଳମାନେ କାଠଗଣ୍ଡିରେ ବସନ୍ତୁ, ଦେଖିବେ ବିଶେଷ କିଛି ତଫାତ୍ ହେବନି, ସେମାନେ ମଧ୍ୟ ଏମିତି ବିଦେଶୀଙ୍କ ପାଖରୁ କେରାଣ୍ଡି ମାଗିବେ। ତମ ପରି ବଦାନ୍ୟ ବ୍ୟକ୍ତିମାନେ ଚାନ୍ଦା ନଦେଲେ ଆମର ପାଣ୍ଠି ହେବ କେମିତି ଯେ, ଆମେ ଭଟରବାଲାଙ୍କୁ ଦେବୁ କହି ଦୁଇଟା କେରାଣ୍ଡି ବଦଳରେ ଦଶଟି ମାଗିବେ ଆଉ ଏକାଥରକେ ନ ଦେଇ ଥରକୁ ଥର ଦେଲେ ବି ଚଳିବ ବୋଲି ଶୁଣାଇବେ। ଗଙ୍ଗଦତ୍ତ ଦୁଇ ଚାରି ଥର କ୍ରୁକ୍ କ୍ରୁକ୍ ଶବ୍ଦ କରି କାଠବେଙ୍ଗର କଥାକୁ ସମର୍ଥନ କରୁଥିଲା। କିଛି କାଳ ଗଙ୍ଗଦତ୍ତ ତଡ଼ାଗ ସ୍ଥାନ ବେଶ ଶାନ୍ତିପୂର୍ଣ୍ଣ ଥିଲା। ଯଥା ସମୟରେ ସେ କିନ୍ତୁ ବୁଝିପାରିଥିଲା ଯେ ଦୂର ଗଛମାନଙ୍କୁ ସନ୍ଧ୍ୟାବେଳେ ଆସି ପାହାନ୍ତିଆର ଦୂରକୁ ଉଡ଼ିଯାଉଥିବା କେତେ ବଗ ଏଥର ସକାଳେ ଉଡ଼ିଯିବା ପୂର୍ବରୁ ତଡ଼ାଗ କୂଳର ସେ ଥୁଣ୍ଟା ଗଛମାନଙ୍କୁ ଏବଂ କାଠଗଣ୍ଡିଙ୍କୁ ଲକ୍ଷ୍ୟ କରୁଛନ୍ତି। ଗଙ୍ଗଦତ୍ତ ଏ କଥା ମଧ୍ୟ ଲକ୍ଷ୍ୟ କରିଥିଲା ଯେ ପାଖ ଅଞ୍ଚଳରେ ଥିବା ଗୋଟିଏ ଥୁଣ୍ଟା ଗଛ ଉପରେ କଣ୍ଟିଆ ବଗଟିଏ ବରାବର ବସି ରହୁଛି ଆଉ କୁଆଡ଼େ ଯାଉନି। ତାର ତେଣୁ ଆଶଙ୍କା ହେଉଥିଲା ଯେ ଥୁଣ୍ଟା ଗଛରେ ବେଙ୍ଗ ଡିଆଣ୍ଡେଇ ଏବଂ କାଠଗଣ୍ଡିକୁ ଲାଗିଥିବା ବେଙ୍ଗଙ୍କର ସୁଅ ବନ୍ଦ ନହେଲେ ଦିନେ ନା ଦିନେ ଏ ତଡ଼ାଗ ରାଜ୍ୟରେ ମଧ୍ୟ କଣ୍ଟିଆ ବଗ ଦେଖାଦେବ ଏବଂ ସେ ବଗ କିଏ କାଠଗଣ୍ଡିଆ କିଏ ଥୁଣ୍ଟା ଗଛିଆ ଏକଥା ବିବେଚନା ନକରି ସମସ୍ତଙ୍କୁ ବାଛି ବାଛି ଗିଳି ପକାଇବ। ଯେଉଁ କାଠଗଣ୍ଡି ଉପରେ ସତକୁ ସତ ଗୋଟିଏ କଣ୍ଟିଆ ବଗ ଓହ୍ଲାଇ ପଡ଼ିଥିଲା ଏବଂ ପରେ କେତେ ଧୂସର ବଗ ଗଛମାନଙ୍କ ଉପରେ ଓହ୍ଲାଇ କୋରଡ଼ ଖୋଜିବାକୁ ଆରମ୍ଭ କଲେ, ସେହି ରାତିରେ ଅନ୍ୟମାନଙ୍କ ଅଲକ୍ଷିତରେ ଗଙ୍ଗଦତ୍ତ ତଡ଼ାଗ ରାଜ୍ୟରୁ ବାହାରିଗଲା। ଅତି ବିପଦ ସଂକୁଳ ଥିଲା ଗଙ୍ଗଦତ୍ତର ଏ ନୂତନ ଯାତ୍ରା, କିନ୍ତୁ ଜୀବନର ଅନେକ ଅନୁଭୂତି ନେଇ ସେ ହୋଇସାରିଥିଲା ପୋଖତ। ତାର ମନ ଏବଂ ବୁଦ୍ଧି କୌଣସି କୂପ ଅଙ୍କିତ ସୀମାରେ ସୀମିତ ନଥିଲା। ବୁଦ୍ଧି ଏବେ ଥିଲା ବିଚକ୍ଷଣତା ଏବଂ ଚତୁରତାରେ ପୂର୍ଣ୍ଣ ପ୍ରସ୍ଫୁଟିତ। ସେ ଖୋଜି ବୁଲୁଥିଲା ଏକ ସଂସାର ଯେଉଁଠି ବେଙ୍ଗମାନଙ୍କ ଭିତରେ ସାନ ବଡ଼ ଭେଦଭାବ ନଥିବ, ସମସ୍ତେ ଥିବେ ସମାନ, ସମସ୍ତଙ୍କ ପାଇଁ ଖାଦ୍ୟ ଥିବ ପ୍ରଚୁର, ସମସ୍ତେ ଥିବେ ଭାଇ ଭାଇ। ଦିନେ ସେ ହାବୁଡ଼ିଗଲା ତାର ସ୍ୱପ୍ନର ଏମିତି ଏକ ରାଜ୍ୟରେ। ରାଜ୍ୟର ବାସିନ୍ଦାକୁ ଦେଖି ସେ ଚମତ୍କୃତ ହେଲା। ସବୁ ବେଙ୍ଗ ସମାନ ଦିଶୁଥିଲେ, ସମସ୍ତେ ହୃଷ୍ଟପୃଷ୍ଟ, କିଏ ବେଙ୍ଗ କିଏ ବେଙ୍ଗୁଲି ଜାଣିବା କଷ୍ଟ। କେତୋଟି ସୁନ୍ଦର ବେଙ୍ଗ, ହୁଏତ ବେଙ୍ଗୁଲି ହୋଇଥିବେ, ଆକର୍ଣ୍ଣ ବିସ୍ତାରୀ ହସହସି ଆଖିଡୋଳା ବୁଲାଇ ଆଣି ଆହ୍ୱାନ ଦେଲେ, ଆସ ଆଗନ୍ତୁକ ଆସ। ଗଙ୍ଗଦତ୍ତ ଅତି ଆନନ୍ଦରେ ସେମାନଙ୍କ ଭିତରକୁ ଡେଇଁ ପଡ଼ିଥିଲା। ଖାଦ୍ୟ ଥିଲା ସେ ରାଜ୍ୟରେ ପ୍ରଚୁର, ଯାହାର ଯେତେ ଦରକାର। କାମଧନ୍ଦା ପରେ ରାଜ୍ୟଟି କମ୍ପି ଉଠୁଥିଲା ଗାନ ବାଜଣାରେ, କୁସ୍ତି କସରତ ନୃତ୍ୟ କ୍ରୀଡ଼ାରେ। ଆନନ୍ଦ ବିଭୋର ଗଙ୍ଗଦତ୍ତ ଧୀରେ ଧୀରେ ତା ବେଙ୍ଗୁଲି ରାଣୀକୁ ଭୁଲି ଆସୁଥିଲା ବେଳେ ଦିନେ ହଠାତ୍ ଦେଖାଦେଲେ ଦଳେ ମଣିଷ ଜାଲ ପକାଇ ଗୁଡ଼ିଏ ବେଙ୍ଗଙ୍କୁ ଧରିନେଲେ। ଗଙ୍ଗଦତ୍ତ ଥିଲା ସେମାନଙ୍କ ଭିତରେ। ଜଣେ ଗଙ୍ଗଦତ୍ତକୁ ନିରେଖି ଚାହିଁଲା, ଆଉ ତା ପଛଗୋଡ଼ ଦୁଇଟା ଟେକି ଧରି ପାଟି କଲା, ଡକ୍ଟର ସାହେବ ଦେଖନ୍ତୁ ଏ ବେଙ୍ଗକୁ, କେମିତି ଗୋଟେ ହାଇବ୍ରିଡ୍, ଇଏ ତ ଆମ ବେଙ୍ଗ ନୁହେଁ, କେଉଁଠୁ ଆସିଛି କି ଜାଣେ। ଡକ୍ଟର ସାହେବ ଗଙ୍ଗଦତ୍ତକୁ ତନ୍ନ ତନ୍ନ କରି ନିରୀକ୍ଷଣ କଲେ, ବିଜାତୀୟ ବୋଲି ରାୟ ଦେଲା ପରେ କହିଲେ, ତା ଗୋଡ଼ର ମାଂସପେଶୀ ସବୁ ଦେଖୁଛ, କେତେ ଟାଣ ମାଂସ, ନିଶ୍ଚୟ ଚେରୁଆ ଲାଗୁଥିବ। ଆମର ସେ ଜି ନମ୍ବର ଟ୍ୟାଙ୍କରେ ଯେଉଁ ଜାତୀୟ ପାଟ ବେଙ୍ଗ ସବୁ ଅଛନ୍ତି, ସେମାନଙ୍କ ଜଙ୍ଘର ମାଂସପେଶୀ ନିହାତି ନରମ। ଏ ବେଙ୍ଗକୁ ନେଇ ସେ ଟ୍ୟାଙ୍କରେ ଛାଡ଼ିଦେଲ, ଦେଖିବା ଏସିଆନ ବ୍ରିଡ଼ର ଗୋଡ଼ ସବୁ ଆରବ ଦେଶମାନଙ୍କରେ ଭଲ ବିକ୍ରି ହେବ, ସେମାନେ ଦେଶୀ ନରମ ଫ୍ରକ୍ସର ଲେଗ୍ ପସନ୍ଦ କରନ୍ତିନି। ଗଙ୍ଗଦତ୍ତ ଜି ନମ୍ବର ଟ୍ୟାଙ୍କରେ ଛଡ଼ା ହେଲା କ୍ଷଣି ସେ ଟ୍ୟାଙ୍କର ବେଙ୍ଗୁଲିମାନେ ତାକୁ ଘେରିଗଲେ। କି ସୁନ୍ଦର ହଳଦିଆ ପାଟ ପରି ସେମାନଙ୍କର ଦେହ, ବେଙ୍ଗୁଲିଟିଏ ତାର ଲହୁଣୀ ପରି ଦେହ ଗଙ୍ଗଦତ୍ତ ଦେହରେ ଘଷିଦେଲାରୁ ଗଙ୍ଗଦତ୍ତ ଶିହରି ଉଠିଲା। ଘଣ୍ଟା ଘଣ୍ଟା ଧରି ବେଙ୍ଗୁଲିମାନେ ଏ ନୂଆ ବେଙ୍ଗ ପାଖରୁ ଘୁଞ୍ଚିଲେନି, ନୃତ୍ୟ ଗୀତ ସହ ନାନା ପ୍ରକାର ଅଙ୍ଗଭଙ୍ଗୀ କଲେ। ଗଙ୍ଗଦତ୍ତ କିନ୍ତୁ ଥିଲା ନିର୍ଲିପ୍ତ। ରାତି ପ୍ରାୟ ସରିଆସିବା ଉପରେ ବେଙ୍ଗୁଲିମାନେ କିଏ କେଉଁଠି ଢୋଳେଇବାକୁ ଆରମ୍ଭ କରିଛନ୍ତି। ଗଙ୍ଗଦତ୍ତ ଖସି ଆସିଥିଲା ଟ୍ୟାଙ୍କ ଲୁହା ଜାଲିର ଗୋଟିଏ ବଡ଼ ଛିଦ୍ରରେ ସଙ୍କୁଚିତ କରିଦେଇ ନିଜ ଦେହକୁ କୌଣସି ମତରେ ସେ ଠେଲିଦେଲା। ତାପରେ ଅନବରତ କୁଦା ମାରିଥିଲା ସିଏ। ତାର ମନେ ହେଉଥିଲା ସତେ ଯେମିତି ତାକୁ ଧରିବା ପାଇଁ କେହି ଜଣେ ପଥର ଗୋଡ଼ାଇଛି। ତା ବେଙ୍ଗୁଲି ରାଣୀକୁ ପୁଣି ଥରେ ଦେଖିବା ପାଇଁ ଗଙ୍ଗଦତ୍ତ ମନରେ ଜାଗି ଉଠିଲା ଏକ ଅଦମନୀୟ ଆକାଂକ୍ଷା ଆଉ ବାସନା। ପ୍ରିୟଦର୍ଶନକୁ ଆଉ ତାର ଡର ନଥିଲା। ସେ ଚାହୁଁନଥିଲା ତୋଡ଼ାଗ ରାଜ୍ୟ କିମ୍ବା ଅନ୍ୟ କେଉଁ ରାଜ୍ୟର ସ୍ୱପ୍ନୀଳ ପରିବେଶ, ସେ ଚାହୁଁନଥିଲା କୌଣସି କୂପ ରାଜ୍ୟ, ଫେରିବାକୁ ସେ ଚାହୁଁଥିଲା ତା ନିଜର ଜନ୍ମସ୍ଥାନକୁ, ତା ବେଙ୍ଗୁଲି ରାଣୀ ପାଖକୁ। ମରିଲେ ପଛକେ ମରିବ, ସେଇଠିକି ସେ ଯିବ ଆଉ ତା ବେଙ୍ଗୁଲି ରାଣୀକୁ ଭେଟିବ। କେତେ ଦୂର ସେ ଡେଇଁ ଯାଇଥିଲା ଏବଂ କ୍ରମାଗତ କେତେଦିନ ସେ ଜାଣିପାରୁନି। ଦିନେ କିନ୍ତୁ ସେ ପହଞ୍ଚିଲା ଗୋଟିଏ କୂଅ ପାଖରେ, ଆଉ କୂଅ ପାଖରେ ଥିଲା କେତୋଟି ସାରୁ ଗଛ। କୂଅରେ କିନ୍ତୁ ଥିଲା ନଳଟିଏ ଏବଂ ସେ ନଳରେ ଧାଡ଼ି ଧାଡ଼ି ହୋଇ ବେଙ୍ଗ ଲଟକି ବସିଥିଲେ। କେଜାଣି କାହିଁକି ଗଙ୍ଗଦତ୍ତର ମନେ ହେଲା ଏଇଟା ହିଁ ତାର କୂଅ। ବ୍ୟଗ୍ରତାର ସହିତ ବେଙ୍ଗମାନଙ୍କୁ ସେ ତାର ବେଙ୍ଗୁଲି ରାଣୀ କଥା ପଚାରିଥିଲା। କେହି କିଛି କହିନପାରି ଖାଲି ମୁହଁ ମରା ହୋଇଛି, କିନ୍ତୁ ସେ ସାପ ପ୍ରିୟଦର୍ଶନ କି ନୁହେଁ ସେ କଥା ସେମାନେ କହିପାରିବେନି। ପ୍ରିୟଦର୍ଶନ କଥା ପଚାରିବାରେ ଜଣେ କହିଲା, ସାପଟିଏ ଏ କୂଅରୁ ମରା ହୋଇଛି, କିନ୍ତୁ ସେ ସାପ ପ୍ରିୟଦର୍ଶନ କି ନୁହେଁ ସେ କଥା ସେମାନେ କହିପାରିବେନି। ଆକାଶ ମେଘାଚ୍ଛନ୍ନ ଥିଲା। ଗଙ୍ଗଦତ୍ତ ଥିଲା ଅତ୍ୟନ୍ତ ଶାନ୍ତ ଓ ବିଷର୍ଣ୍ଣ। ବେଙ୍ଗୁଲି ରାଣୀ ଜୀବନରେ ଅଛି କି ନାହିଁ ସେ ଥିଲା ସନ୍ଦିହାନ। ଏ ଦୁଃଖୀ ବେଙ୍ଗ ପାଖକୁ କେତୋଟି ବେଙ୍ଗ ଧୀରେ ଘୁଞ୍ଚି ଆସୁଥିଲେ, ହୁଏତ ଦୁଃଖର କାରଣ ଜାଣିବା ନିମନ୍ତେ। ସମବେଦନା ଜଣାଇ ମେଘ ଏଥର ବର୍ଷିବାକୁ ଆରମ୍ଭ କରିଦେଇଥିଲା ଟୁପୁରୁ ଟାପୁରୁ। ଗଙ୍ଗଦତ୍ତ ଗୋଟିଏ ସାରୁ ଗଛ ମୂଳକୁ ଘୁଞ୍ଚିଗଲା, ଆକାଶକୁ ଅନାଇ ବେଦନାର ଏକ କରୁଣ ଲହର ଛାଡ଼ିଲା ବେଙ୍ଗୁଲି ରାଣୀ ହୋ। ପାଖରେ ଥିବା ବେଙ୍ଗମାନେ ମଧ୍ୟ ସମବେଦନା ଜଣାଇ ବିଭିନ୍ନ ସ୍ୱରରେ ଡାକିଲେ ବେଙ୍ଗୁଲି ରାଣୀ ହୋ। କୂଅ ଭିତରୁ ଅଥବା ବାହାରୁ କୌଣସି ଜବାବ ମିଳିଲା ନାହିଁ। ବର୍ଷାର ଧାରା ଥିଲା ଏବେ ମୂଷଳ। ଗଙ୍ଗଦତ୍ତ ପୁଣି ଡାକିଲା ବେଙ୍ଗୁଲି ରାଣୀ ହୋ। ଏଥର କିନ୍ତୁ ମନେ ହେଲା କେହି ଜଣେ ଉତ୍ତର ଦେଉଛି। ବେଙ୍ଗରାଜା କିହେ? ଗଙ୍ଗଦତ୍ତ ଚମକି ଉଠିଲା। ଦୂର ପର୍ବତର କେଉଁ ପ୍ରତିଧ୍ୱନି ନୁହେଁ ତ, ଇଏ ହେଉଛି ପାଲଟା ଡାକ। ପୁଣି ସେ ଡାକିଲା ବେଙ୍ଗୁଲି ରାଣୀ ହୋ। ଦୂରରୁ ଏକ ସ୍ପଷ୍ଟ ଉତ୍ତର ଆସିଲା, ବେଙ୍ଗରାଜା କିହେ? ବେଙ୍ଗୁଲି ରାଣୀ ହୋ, ବେଙ୍ଗରାଜା କିହେ? ଗଙ୍ଗଦତ୍ତ ପାଗଳ ପରି ଡେଇଁଗଲା ଯେଉଁ ଦିଗରୁ ଉତ୍ତର ଆସୁଥିଲା ସେଇ ଦିଗକୁ। ବର୍ଷାର ଅବିଶ୍ରାନ୍ତ ଝରଝରକୁ ଭେଦ କରି ଦୂରାନ୍ତରୁ ଭାସି ଆସିଲା ବେଳେ ସ୍ୱର ଏବଂ ପ୍ରତିସ୍ୱର ହୋଇଯାଉଥିଲେ ଏକୀଭୂତ, କ୍ରମାଗତ ଶୁଭୁଥିଲା ହେ ହୋ।